ఓం శాంతి. 13/11/25 ప్రప్త మురళి ఓం శాంతి బాప్ దాదా మధుబన్ బాబా కూర్చుంది మిఠి బచ్చే తుమ్మె మనం దుఃఖకు సహన కరివారే బహుత్ సమయ నష్ట కరిచ దునియా బదళుచి తేణు తుమ్మె మనం బాబా మనె పకా సుత ప్రధాన హు తే సమయ సఫల హోయిజీవ. ప్రశ్న 21 జన్మ పై లటరీ ప్రాప్త కరివార పురుషార్థ కం 21 జన్మ పై లటరీ ప్రాప్త కరివార పురుషార్థ కం ఉత్తర యది 21 జన్మర లటరీ నెవార అచి తే మోహు జిత్ హువ ఏకమాత్ర బాబాంక ఉపరే పురా పురా సమర్పణ హోయి జావ్ సర్వదా ఏహి కథా స్మృతిరే రహుచె వర్తమాన ఏహి పురుణా దునియా బదళివాకు జావుచి ఆమె నువా దునియాకు జావుచు ఏహి పురుణా దునియాకు దేఖుతులే మధ్య దేఖివార నాహి సుదామా సదృశ్య చౌళ ముఠా సఫల కరి సత్యయుగి రాజ్యత్వ నెవాకు హెబ ఓం శాంతి. ఏకథా తో పిల్లమనే జానిచంతి జె ఆత్మిక సంతాన మానంకు ఆత్మిక బాబా బసి బుజావుచంతి రుహాని సంతాన అర్థ ఆత్మా మనే రుహాని బాబా అర్థాత్ ఆత్మా మానంకర పితా ఏహకు కుహాజాయ ఆత్మా ఏబం పరమాత్మాంకర మిళన. ఏహి మిళన ప్రతి కల్పరే థరే మాత్ర హోయిచి ఏసబు కథా తుమే మనే జానిచ ఏహా బహుత విచిత్ర కథా విచిత్ర బాబా విచిత్ర ఆత్మా మానంకు బుజావుచంతి. వాస్తవరే ఆత్మా విచిత్ర అటే ଏଠାକୁ ଆସି ଚିତ୍ରଧାରୀ ଅର୍ଥାତ୍ ଶରୀରଧାରୀ ହେଉଛି ଚିତ୍ର ଅର୍ଥାତ୍ ଶରୀର ଦ୍ୱାରା ପାଠ ବଜାଉଛନ୍ତି. ଆତ୍ମା ତ ସମସ୍ତଙ୍କ ଭିତରେ ଅଛି ନା, ଜୀବଜନ୍ତୁଙ୍କ ଠାରେ ମଧ୍ୟ ଆତ୍ମା ରହିଛି। 84 ଲକ୍ଷ ଜୋନି ବୋଲି କହୁଛନ୍ତି, ତା ଭିତରେ ତ ସବୁ ଜୀବଜନ୍ତୁ ଆସିଯାଉଛନ୍ତି। ଦୁନିଆରେ ଅନେକ ଜୀବଜନ୍ତୁ ଆଦି ରହିଛନ୍ତି ନା। ବାବା କହୁଛନ୍ତି ଏହି କଥାରେ ସମୟ ନଷ୍ଟ କର ନାହିଁ। ମନୁଷ୍ୟମାନଙ୍କ ଠାରେ ଏହି ଜ୍ଞାନ ନଥିବାରୁ ସେମାନଙ୍କର ସମୟ ନଷ୍ଟ ହେଉଛି। ଏହି ସମୟରେ ବାବା ଆସି ତୁମକୁ ପାଠ ପଢ଼ାଉଛନ୍ତି, ପୁଣି ଅଧାକଳ୍ପ ତୁମେ ପ୍ରାଣଲବ୍ଧ ଫୁକୁଛ। ସେଠାରେ ତୁମର କୌଣସି ଅସୁବିଧା ହୁଏ ନାହିଁ। ଦୁଃଖକୁ ସହନ କରିବାରେ ହିଁ ତୁମର ବହୁତ ସମୟ ନଷ୍ଟ ହେଉଛି। ଏଠାରେ ତ ଦୁଃଖୀ ଦୁଃଖୀ ରହି ରହିଛି। ସେଥିପାଇଁ ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି ଏବଂ କହୁଛନ୍ତି, ଆମର ଦୁଃଖର ସମୟ ବହୁତ ନଷ୍ଟ ହେଉଛି, ଏଥିରୁ ବାହାର କର। ସୁଖରେ କେବେ ସମୟ ନଷ୍ଟ ହେଉଛି ବୋଲି କୁହାଯିବ ନାହିଁ। ଏ କଥା ମଧ୍ୟ ତୁମେ ଜାଣିଛ, ଏହି ସମୟରେ ମନୁଷ୍ୟମାନଙ୍କର କୌଣସି ମୂଲ୍ୟ ନାହିଁ। ମନୁଷ୍ୟମାନେ ଦେଖ ଅଚାନକ ମରିଯାଉଛନ୍ତି, ଗୋଟିଏ ତୋଫାନରେ କେତେ ମରିଯାଉଛନ୍ତି। ରାବଣ ରାଜ୍ୟରେ ମନୁଷ୍ୟମାନଙ୍କର କୌଣସି ମୂଲ୍ୟ ନାହିଁ। ଏବେ ବାପା ତୁମର କେତେ ମୂଲ୍ୟ ବଢ଼ାଉଛନ୍ତି, କୋଡ଼ି ତୁଲ୍ୟରୁ ହୀରା ତୁଲ୍ୟ କରୁଛନ୍ତି। ଗାୟନ କରାଯାଏ ନା, ଏହା ତୁମର ହୀରା ତୁଲ୍ୟ ଅମୂଲ୍ୟ ଜନ୍ମ ଅଟେ। ବର୍ତ୍ତମାନ ସମୟରେ ମନୁଷ୍ୟ କୋଡ଼ି ପଛରେ ଲାଗିଛନ୍ତି, ଅତି ବେଶୀରେ ଲକ୍ଷପତି କୋଟିପତି ପଦମ୍ପତି ହେଉଛନ୍ତି। ତେବେ ସେମାନଙ୍କର ସବୁ ବୁଦ୍ଧି ସେଥିରେ ହିଁ ରହିଥାଏ। ସେମାନଙ୍କୁ କୁହାଯାଉଛି, ଏସବୁ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଅ, କିନ୍ତୁ ମାନୁନାହାନ୍ତି। ସେମାନେ ଏକଥା ମାନିବେ ନାହିଁ। ତେବେ ଏହି ଜ୍ଞାନ ସେହିମାନଙ୍କ ବୁଦ୍ଧିରେ ପଶିବ ଯେଉଁମାନଙ୍କ ବୁଦ୍ଧିରେ କଳ୍ପ ପୂର୍ବରୁ ପଶିଥିଲା, ନଚେତ ଯେତେ ବୁଝାଅ କେବେ ହେଲେ ବୁଦ୍ଧିରେ ଆସିବ ନାହିଁ, ବୁଦ୍ଧିରେ ପଶିବ ନାହିଁ। ତୁମେମାନେ ମଧ୍ୟ କ୍ରମ ଅନୁସାରେ ଜାଣିଛ ଯେ ଏହି ଦୁନିଆ ବଦଳୁଛି। ଯଦିଓ ବାହାରେ ତୁମେ ଲେଖିଦେବ ଯେ ଦୁନିଆ ବଦଳୁଛି, ତଥାପି ବୁଝିବେ ନାହିଁ ଯେପର୍ଯ୍ୟନ୍ତ ତୁମେ କାହାକୁ ବୁଝାଉଛ। ଆଚ୍ଛା, ଯଦି କେହି ବୁଝିଗଲେ ତେବେ ତାକୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ବାବାକୁ ମନେ ପକାଅ, ସତ ପ୍ରଧାନ ହୁଅ, ଜ୍ଞାନ ତ ବହୁତ ସହଜ। ଇଏ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ବର୍ତ୍ତମାନ ଏହି ଦୁନିଆ ବଦଳୁଛି ଏବଂ ଏକମାତ୍ର ବାବା ହିଁ ଏହି ଦୁନିଆକୁ ବଦଳାଉଛନ୍ତି। ଏକଥା ମଧ୍ୟ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଯଥାର୍ଥ ଭାବରେ ଜାଣିଛ। ମାୟା ପୁରୁଷାର୍ଥ କରିବାକୁ ଦେଉନାହିଁ, ତେଣୁ ବୁଝିବାକୁ ହେବ ଯେ ଏହା ମଧ୍ୟ ଡ୍ରାମା।
ଯାହାକି ଏତେ ପୁରୁଷାର୍ଥ ହୋଇପାରୁ ନାହିଁ। ଏବେ ତୁମେ ଜାଣୁଛ ଯେ ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ଏହି ଦୁନିଆକୁ ବଦଳାଉ। ଶ୍ରୀମତ ଏକମାତ୍ର ଶିବ ବାବାଙ୍କର ଅଟେ। ଶିବ ବାବା ଶିବ ବାବା କହିବା ତ ବହୁତ ସହଜ, ନା ଶିବ ବାବାଙ୍କୁ ନା ବର୍ଷା ଅର୍ଥାତ୍ ସ୍ୱର୍ଗକୁ ଜାଣିଛନ୍ତି। ବାବା ଅର୍ଥ ହିଁ ବର୍ଷା। ଶିବ ବାବା ସତ୍ୟ ଅଟନ୍ତି। ଆଜିକାଲି ସମୟ ମେୟରଙ୍କୁ ମଧ୍ୟ ପିତା କହୁଛନ୍ତି, ଗାନ୍ଧୀଙ୍କୁ ମଧ୍ୟ ପିତା କହୁଛନ୍ତି, କାହାକୁ ପୁଣି ଜଗତଗୁରୁ ମଧ୍ୟ କହୁଛନ୍ତି। ବାସ୍ତବରେ ଜଗତ ଅର୍ଥାତ୍ ସାରା ସୃଷ୍ଟିର ଗୁରୁ, ଏହା କୌଣସି ମନୁଷ୍ୟ ହୋଇପାରିବେ ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ପତିତ ପାବନ ହେଉଛନ୍ତି ଏକମାତ୍ର ବାବା। ବାବା ତ ନିରାକାର, ପୁଣି କିପରି ଦୁଃଖରୁ ମୁକ୍ତ କରୁଛନ୍ତି। ଦୁନିଆ ବଦଳୁ, ତେଣୁ ନିଶ୍ଚୟ ଅଭିନୟ କରିବେ, ତେବେ ଯାଇ ଜଣାପଡ଼ିବ ଏପରି ନୁହେଁ ଯେ ପ୍ରଳୟ ହୋଇଯାଉଛି, ପୁଣି ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି। ଶାସ୍ତ୍ର ଦେଖାଉଛନ୍ତି ବହୁତ ବଡ଼ ପ୍ରଳୟ ହେଉଛି, ପୁଣି ଅଶୋତ୍ତମ ପତ୍ରରେ ଶ୍ରୀକୃଷ୍ଣ ଭାସି ଭାସି ଆସୁଛନ୍ତି, କିନ୍ତୁ ବାବା ବୁଝାଉଛନ୍ତି ଏପରି ହୋଇନାହିଁ। ଗାୟନ କରାଯାଏ ବିଶ୍ୱର ଇତିହାସ ଭୂଗୋଳ ପୁନରାବୃତ୍ତି ହେଉଛି, ତେଣୁ ତ ପ୍ରଳୟ ହୋଇପାରିବ ନାହିଁ। ତୁମ ମନରେ ଅଛି ବର୍ତ୍ତମାନ ଏହି ପୁରୁଣା ଦୁନିଆ ବଦଳୁଛି, ଏହିସବୁ କଥା ବାବା ହିଁ ଆସି ବୁଝାଉଛନ୍ତି। ଏହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି ନୂଆ ଦୁନିଆର ମାଲିକ। ତୁମେ ଚିତ୍ରରେ ମଧ୍ୟ ଦେଖାଉଛ ଯେ ପୁରୁଣା ଦୁନିଆର ମାଲିକ ହେଉଛନ୍ତି ରାବଣ। ରାମରାଜ୍ୟ ଏବଂ ରାବଣ ରାଜ୍ୟର ଗାୟନ କରାଯାଉଛି ନା, ଏ କଥା ତୁମ ବୁଦ୍ଧିରେ ଅଛି ଯେ ବାବା ପୁରୁଣା ରାବଣ ଦୁନିଆକୁ ସମାପ୍ତ କରି ନୂଆ ଦୈବୀ ଦୁନିଆର ସ୍ଥାପନା କରାଉଛନ୍ତି। ବାବା କହୁଛନ୍ତି, ମୁଁ ଯିଏ ଯେପରି ଅଟେ କେହି କ୍ୱଚିତ ହିଁ ମୋତେ ଜାଣୁଛନ୍ତି, ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ। ଯିଏ ଭଲ ପୁରୁଷାର୍ଥୀ ଅଟନ୍ତି ତାଙ୍କର ଭଲ ନିଶା ରହିଥାଏ। ବାବାଙ୍କ ସ୍ମୃତିରେ ରହୁଥିବା ପୁରୁଷାର୍ଥୀଙ୍କର ପ୍ରକୃତ ନଶା ଚଢ଼ିବ। 84 ଜନ୍ମର ଚକ୍ରର ଜ୍ଞାନକୁ ବୁଝାଇବାରେ ଏତେ ନଶା ଚଢ଼ୁନାହିଁ ଯେତେ ଯୋଗର ଯାତ୍ରାରେ ବଢ଼ୁଛି। ମୂଳ କଥା ହେଉଛି ପବିତ୍ର ହେବା। ଡାକୁଛନ୍ତି ମଧ୍ୟ ଆସି ପବିତ୍ର କରାଅ, ଏପରି ଡାକୁନାହାନ୍ତି ଯେ ଆସି ବିଶ୍ୱର ରାଜତ୍ୱ ଦିଅ। ଭକ୍ତି ମାର୍ଗରେ କେତେ କଥା ଶୁଣୁଛନ୍ତି, କିନ୍ତୁ ଏହା ହେଉଛି ସତ୍ୟ 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 ନାରାୟଣଙ୍କର କଥା। ସେହି କଥା ତ ଜନ୍ମ ଜନ୍ମାନ୍ତର ଶୁଣି ଶୁଣି ତଳକୁ ଖସି ଆସ। ଭାରତ ହିଁ ଏହି କଥା ଶୁଣିବାର ପ୍ରଥା ରହିଛି, ଆଉ କୌଣସି ରାଷ୍ଟ୍ରରେ କଥା ଆଦି ହୁଏ ନାହିଁ। ଭାରତକୁ ହିଁ ଧାର୍ମିକ ଦେଶ ବୋଲି ମାନୁଛନ୍ତି। ଅନେକ ମନ୍ଦିର ଭାରତରେ ହିଁ ରହିଛି। ଖ୍ରୀଷ୍ଟିଆନ ମାନଙ୍କର ତ ଗୋଟିଏ ଚର୍ଚ୍ଚ ରହିଥାଏ। ଏଠାରେ ତ ଭିନ୍ନ ଭିନ୍ନ ପ୍ରକାରର ଅନେକ ମନ୍ଦିର ରହିଛି। ବାସ୍ତବରେ ଏକମାତ୍ର ଶିବ ବାବାଙ୍କର ମନ୍ଦିର ହେବା ଦରକାର, ଜଣଙ୍କର ନାମ ମଧ୍ୟ ରହିବା ଦରକାର। ଏଠାରେ ତ ଅନେକ ନାମ ରହିଛି, ବିଦେଶୀମାନେ ମଧ୍ୟ ଏଠାକୁ ମନ୍ଦିର ଦେଖିବାକୁ ଆସନ୍ତି। ବିଚାରାମାନଙ୍କୁ ଏକଥା ଜଣା ନାହିଁ ଯେ ପ୍ରାଚୀନ ଭାରତ କିପରି ଥିଲା। 5000 ବର୍ଷ ଠାରୁ ଆହୁରି ପୁରୁଣା କୌଣସି ଜିନିଷ ନଥାଏ। ସେମାନେ ଭାବୁଛନ୍ତି ଲକ୍ଷ ଲକ୍ଷ ବର୍ଷର ପୁରୁଣା ଜିନିଷ ମିଳିଲା। ବାବା ବୁଝାଉଛନ୍ତି ମନ୍ଦିରରେ ଯେଉଁ ଚିତ୍ର ଆଦି କରାଯାଉଛି ଏହାକୁ 2500 ବର୍ଷ ହେଉଛି। ପ୍ରଥମେ ପ୍ରଥମେ ଶିବଙ୍କର ହିଁ ପୂଜା ହୋଇଥାଏ, ତାହା ହେଲା ଅହବିଚାରୀ ପୂଜା। ସେହିପରି ବ୍ୟଭିଚାରୀ ଗାନ ମଧ୍ୟ କୁହାଯାଏ। ପ୍ରଥମେ ଅହବିଚାରୀ ପୂଜା, ପୁଣି ବ୍ୟଭିଚାରୀ ପୂଜା ହୋଇଥାଏ। ଏବେ ତ ଦେଖ ପାଣି ମାଟିର ମଧ୍ୟ ପୂଜା କରୁଛନ୍ତି। ବର୍ତ୍ତମାନ ବିହତର ବାବା କହୁଛନ୍ତି, ତୁମେ ଭକ୍ତି ମାର୍ଗରେ କେତେ ଧନ ହରାଉଛ, କେତେ ଅସରନ୍ତି ଶାସ୍ତ୍ର ଚିତ୍ର ସବୁ ରହିଛି, ଅନେକ ଗୀତା ରହିଛି, ଏହିସବୁ ଉପରେ ଖର୍ଚ୍ଚ କରି କରି ଦେଖ ତୁମେ କଣ ହୋଇଗଲଣି। କାଲି ତୁମକୁ ଦି ମୁକୁଟଧାରୀ ରାଜା କରାଇଥିଲି, ପୁଣି ତୁମେ କେତେ କାଙ୍ଗାଳ ହୋଇଯାଇଛ। ଏସବୁ କାଲିର କଥା ନା, ତୁମେମାନେ ବୁଝିଯାଉଛ। ବାସ୍ତବରେ ଆମେ 84 ଜନ୍ମର ଚକ୍ର ଲଗାଉଛୁ, ବର୍ତ୍ତମାନ ପୁନର୍ବାର ଆମେ ଏହି ପରି ହେଉଛୁ। ବାବାଙ୍କ ଠାରୁ ବର୍ଷା ନେଉଛୁ, ବାବା ଘଡ଼ି ଘଡ଼ି ପୁରୁଷାର୍ଥ କରାଉଛନ୍ତି। ଗୀତାରେ ମଧ୍ୟ ମନ୍ମନା ଭାବର ଶବ୍ଦ ରହିଛି, ଏଥିରେ ମଧ୍ୟ କେତେକଙ୍କ ଶବ୍ଦ ଠିକ ଅଛି। ପ୍ରାୟ କୁହାଯାଉଛି ନା, ଅର୍ଥାତ୍ ଦେବୀ ଦେବତା ଧର୍ମ ଧର୍ମ ନାହିଁ, ବାକି ତାଙ୍କର ଚିତ୍ର ରହିଛି। ତୁମର ସ୍ମୃତି ଚିହ୍ନ ଦେଖ କେତେ ଭଲ ଭାବରେ ତିଆରି କରାଯାଇଛି। ତୁମେ ଜାଣିଛ ଆମେ ବର୍ତ୍ତମାନ ପୁନର୍ବାର ସ୍ଥାପନା କରୁଛୁ, ପୁଣି ଭକ୍ତି ମାର୍ଗରେ ଆମର ହିଁ ଅବିକଳ ସ୍ମୃତି ଚିହ୍ନ ତିଆରି ହେବ। ଭୂମିକମ୍ପ ଆଦି ହେଉଛି, ସେଥିରେ ପୁଣି ସବୁ ଶେଷ ହୋଇଯାଉ, ପୁଣି ସେଠାରେ ତୁମର ସବୁ ନୂଆ ତିଆରି କରିବ। ସେଠାରେ ସବୁ କଳା କୌଶଳ ରହିବ ନାହିଁ, ହୀରା କାଟିବାର କଳା ମଧ୍ୟ ରହିଛି। ଏଠାରେ ମଧ୍ୟ ହୀରାକୁ କାଟୁଛନ୍ତି, ପୁଣି ତିଆରି କରୁଛନ୍ତି। ହୀରା କାଟୁଥିବା ଲୋକ ମଧ୍ୟ ବହୁତ ପ୍ରବୀଣ ହୋଇଥାନ୍ତି, ସେମାନେ ପୁଣି ସତ୍ୟଯୁଗକୁ ଯିବେ, ସେଠାକୁ ଏବଂ ଏସବୁ କଳା କୌଶଳ ଯିବ। ତୁମେ ଜାଣିଛ ସେଠାରେ କେତେ ସୁଖ ରହିବ। ଏହି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା ନା, ତାହାର ନାମ ହିଁ ସ୍ୱର୍ଗ, ଶତ ପ୍ରତିଶତ ସମୃଦ୍ଧିଶାଳୀ। ଏବେ ତ କେତେ ଦରିଦ୍ର ହୋଇଯାଇଛନ୍ତି, ଭାରତରେ ହୀରା ନୀଳାର ବହୁତ ଫ୍ୟାସନ ରହିଛି, ଯାହା ପରମ୍ପରାରୁ ଚାଲି ଆସୁ। ତେଣୁ ତୁମେ କେତେ ଖୁସିରେ ରହିବା ଉଚିତ। ତୁମେ ଜାଣିଛ ଯେ ଏହି ଦୁନିଆ ବଦଳୁଛି, ଏବେ ସ୍ୱର୍ଗ ତିଆରି ହେଉଛି, ସେଥିପାଇଁ ଆମକୁ ନିଶ୍ଚୟ ପବିତ୍ର ହେବାକୁ ପଡ଼ିବ, ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ସେଥିପାଇଁ ବାବା କହୁଛନ୍ତି ଚାର୍ଟ ଲେଖିବା ଜରୁରୀ। ମୁଁ ଆତ୍ମା କୌଣସି ଅନୁସାରେ କୌଣସି ଆସୁରୀ ଅଭିନୟ କରୁନାହିଁ, ତ ନିଜକୁ ଆତ୍ମା ବୋଲି ପକ୍କା ଭାବ। ଏହି ଶରୀର ଦ୍ୱାରା କୌଣସି ବିକର୍ମ କର ନାହିଁ, କରିନାହିଁ ତ, ଯଦି କରିଛ ତେବେ ରେଜିଷ୍ଟର ଖରାପ ହୋଇଯିବ। ଏହା ହେଉଛି ଏକୋଇଶ ଜନ୍ମର ଲଟେରୀ, ଏହା ମଧ୍ୟ ଏକ ପ୍ରତିଯୋଗିତା ଘୋଡ଼ା ଦୌଡ଼ ହୋଇଥାଏ ନା, ଏହାକୁ କୁହାଯାଏ ରାଜସ୍ୱ ଅଶ୍ୱମେଧ ସ୍ୱରାଜ୍ୟ ପାଇଁ। ଅଶ୍ୱ ଅର୍ଥାତ୍ ତୁମ ଆତ୍ମାମାନଙ୍କୁ ଯୋଗର ଯାତ୍ରାରେ ଦୌଡ଼ି ଲଗାଇବାକୁ ହେବ। ଏବେ ଘରକୁ ଯିବାକୁ ହେବ, ତାକୁ ସୁଇଟ୍ ସାଇଲେନ୍ସ ହୋ ଶାନ୍ତି ଦୁନିଆ କୁହାଯାଏ। ଏହି ଅକ୍ଷର ତୁମେ ବର୍ତ୍ତମାନ ଶୁଣୁଛ, ବର୍ତ୍ତମାନ ବାବା କହୁଛନ୍ତି ଖୁବ୍ ମେହନତ କର, ଏହି ରାଜତ୍ୱ ତୁମକୁ ମିଳୁଛି। ଏହା କଣ କମ କଥା, ମୁଁ ଆତ୍ମା ଅଟେ, ମୁଁ ଏତେ ଜନ୍ମ ନେଇ। ଏବେ ବାବା କହୁଛନ୍ତି ତୁମର 84 ଜନ୍ମ ପୁରା ହେଲା, ଏବେ ପୁଣି ପ୍ରଥମ ନମ୍ବରରୁ ଆରମ୍ଭ କରିବାକୁ ହେବ। ନୂଆ ମହଲରେ ନିଶ୍ଚିନ୍ତ ପିଲାମାନେ ହିଁ ବସିବେ, ପୁରୁଣାରେ ତ ବସିବେ ନା, ଏହିପରି ତ ନୁହେଁ କି ଜଣେ ପୁରୁଣାରେ ବସିବ ପୁଣି ନୂଆରେ ଭଡ଼ାଟିଆଙ୍କୁ ବସାଇବେ। ତୁମେ ଯେତେ ମେହନତ କରିବ ନୂଆ ଦୁନିଆରେ ସେତେ ମାଲିକ ହେବ। ନୂଆ ଘର ତିଆରି ହେଲେ ମନ ହୁଏ ପୁରୁଣାକୁ ଛାଡ଼ି ନୂଆ ଘରେ ଯାଇ ବସିବି। ବାବା ପିଲାମାନଙ୍କ ପାଇଁ ନୂଆ ଘର ସେତେବେଳେ ତିଆରି କରୁଛନ୍ତି ଯେତେବେଳେ ପ୍ରଥମ ଘର ପୁରୁଣା ହୋଇଯାଉଛି, ସେଠାରେ ଭଡ଼ା ଦେବାର କଥା ହିଁ ନାହିଁ। ଯେପରି ସେମାନେ ଚନ୍ଦ୍ରରେ ଜମି କିଣିବାକୁ ଚେଷ୍ଟା କରୁଛନ୍ତି, ସେହିପରି ତୁମେ ସ୍ୱର୍ଗରେ ମହଲ ନେଉଛ। ତେଣୁ ଯେତେ ଯେତେ ଜ୍ଞାନ ଏବଂ ଯୋଗରେ ରହିବ ସେତେ ପବିତ୍ର ହେବ। ଏହା ହେଉଛି ରାଜଯୋଗର କେତେ ବଡ଼ ରାଜତ୍ୱ ମିଳୁ। ବାକି ଏହି ଯେଉଁ ଚନ୍ଦ୍ର ଆଦିରେ ଜମି ଖୋଜୁଛନ୍ତି ସେସବୁ ବ୍ୟର୍ଥ, ସୁଖ ଦେଉଥିବା ଏହିସବୁ ଜିନିଷ ପୁଣି ବିନାଶ କରିବ ଏବଂ ଦୁଃଖ ଦେବ। ଆଗକୁ ଗଲେ ସେନା ଆଦି ସବୁ କମ୍ ହୋଇଯିବ, ବୋମା ଦ୍ୱାରା ହିଁ ଫଟାଫଟ କାମ ହୋଇଯିବ। ଏହି ଡ୍ରାମା ପୂର୍ବ ନିର୍ମିତ ନିର୍ଦ୍ଦିଷ୍ଟ ସମୟରେ ଅଚାନକ ବିନାଶ ହୋଇଥାଏ, ପୁଣି ସିପାହୀ ଆଦି ମଧ୍ୟ ମରିଯାଆନ୍ତି। ତୁମେମାନେ ଏବେ ଫରିସ୍ତା ହେଉଛ, ତୁମେ ଜାଣିଛ ଆମ ପାଇଁ ବିନାଶ ହେଉଛି। ଡ୍ରାମାରେ ପାର୍ଟ ରହିଛି ପୁରୁଣା ଦୁନିଆ ଖଲାସ ହୋଇଯାଉଛି, ଯିଏ ଯେମିତି କର୍ମ କରନ୍ତି ସେହିପରି ଭୋଗିବାକୁ ପଡ଼େ ନା। ମନେକର ସନ୍ନ୍ୟାସୀମାନେ ଭଲ, କିନ୍ତୁ ଜନ୍ମ ତ ଗୃହସ୍ଥୀଙ୍କ ପାଖରେ ନେବା ନା? ଶ୍ରେଷ୍ଠ ଜନ୍ମ ତ ତୁମକୁ ନୂଆ ଦୁନିଆରେ ମିଳିବ, ପୁଣି ମଧ୍ୟ ସଂସାରର ଅନୁସାରେ ଯାଇ ସେହିପରି ହେବ। ତୁମେ ଏବେ ସଂସ୍କାର ନେଇଯାଉଛ, ନୂଆ ଦୁନିଆ ପାଇଁ ଜନ୍ମ ମଧ୍ୟ ନିଶ୍ଚୟ ଭାରତରେ ହିଁ ନେବ। ଯିଏ ବହୁତ ଆଧ୍ୟାତ୍ମିକ ଚିନ୍ତାଧାରାରେ ହୋଇଥିବେ ତାଙ୍କ ପାଖରେ ଜନ୍ମ ନେବେ, କାହିଁକି ନା ତୁମମାନେ ଏହିପରି କର୍ମ କରୁଛ ଯେପରି ସଂସ୍କାର ସେହି ଅନୁସାରେ ଜନ୍ମ ହୋଇଥାଏ। ତୁମେ ବହୁତ ଉଚ୍ଚ କୂଳର ଯାଇ ଜନ୍ମ ନେବ, ତୁମ ସଦୃଶ୍ୟ କର୍ମ ଆଉ କେହି କରୁନଥିବେ। ଯେମିତି ପାଠପଢ଼ା ଯେପରି ସେବା ସେହିପରି ଜନ୍ମ ମିଳିବ। ବହୁତଙ୍କୁ ତ ମରିବାକୁ ପଡ଼ିବ, ଯେଉଁମାନେ ସ୍ୱାଗତ କରିବେ ସେମାନଙ୍କୁ ପ୍ରଥମେ ଯିବାକୁ ହେବ। ବାବା ବୁଝାଉଛନ୍ତି ବର୍ତ୍ତମାନ ଏହି ଦୁନିଆ ବଦଳୁଛି, ବାବା ତ ସାକ୍ଷାତକାର କରାଉଛନ୍ତି, ବାବା ନିଜର ଉଦାହରଣ ମଧ୍ୟ ଦେଉଛନ୍ତି। ଦେଖିଲେ ଏକୋଇଶ ଜନ୍ମ ପାଇଁ ରାଜତ୍ୱ ମିଳୁଛି, ତା ଆଗରେ ଏହି କୋଡ଼ିଏ ଦଶ କୋଡ଼ିଏ ଲକ୍ଷ କଣ ଅଲଭ। ବ୍ରହ୍ମା କୁମାରଙ୍କୁ ରାଜତ୍ୱ ମିଳିଲା, ଭାଗିଦାରଙ୍କୁ କୌଡ଼ି ତୁଲ୍ୟ ଧନ ମିଳିଲା, ଭାଗିଦାରଙ୍କୁ କହିଦେଲେ ଯାହା ଚାହୁଁଛ ତାହା ନେଇ, କୌଣସି ଅସୁବିଧା ହେଲା ନାହିଁ। ପିଲାମାନଙ୍କୁ ମଧ୍ୟ ବୁଝାଉଛନ୍ତି ବାବାଙ୍କ ଠାରୁ ମଧ୍ୟ ତୁମେ କଣ ନେଉଛ, ସ୍ୱର୍ଗର ସମ୍ପତ୍ତି, ଯେତେ ସମ୍ଭବ ସେଣ୍ଟର ଖୋଲି ଚାଲ, ବହୁତଙ୍କର କଲ୍ୟାଣ କର। ତୁମର ଏକୋଇଶ ଜନ୍ମ ପାଇଁ ରୋଜଗାର ହେଉଛି, ଏଠାରେ ତ ଲକ୍ଷପତି କୋଟିପତି ବହୁତ ଅଛନ୍ତି, ସେମାନେ ସମସ୍ତେ ଭିକାରୀ ଅଟନ୍ତି, ତୁମ ନିକଟକୁ ମଧ୍ୟ ବହୁତ ଆସିବେ, ପ୍ରଦର୍ଶନୀକୁ କେତେ ଆସୁଛନ୍ତି, ଏପରି ଭାବ ନାହିଁ ଯେ ପ୍ରଜା ହେଉନାହାନ୍ତି, ପ୍ରଜା ବହୁତ ହେଉଛନ୍ତି। ସମସ୍ତେ ତ ଭଲ ଭଲ ବୋଲି କହୁଛନ୍ତି, କିନ୍ତୁ କହୁଛନ୍ତି ଆମକୁ ଫୁର୍ସତ ନାହିଁ, ତେବେ ଅଳ୍ପ ଶୁଣିଲେ ମଧ୍ୟ ପ୍ରଜାରେ ଆସିଯିବେ, ଅବିନାଶୀ ଜ୍ଞାନର ବିନାଶ କେବେ ହେଉ ନାହିଁ। ବାବାଙ୍କର ପରିଚୟ ଦେବା କଣ କମ୍ କଥା କି? କାହା କାହାର ଲୋମ ଟାଙ୍କୁରି ଉଠିବ, ଉଚ୍ଚପଦ ପାଇବାର ଥିଲେ ପୁରୁଷାର୍ଥ କରିବାରେ ଲାଗି ପଡ଼ିବେ। ବାବା କାହାଠାରୁ ଧନ ଆଦି ନେବେ ନାହିଁ, ପିଲାମାନଙ୍କର ବୁନ୍ଦା ବୁନ୍ଦାର ପୋଖରୀ ହେଉଛି, କେହି କେହି ଗୋଟିଏ ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି, କହୁଛନ୍ତି ବାବା ଗୋଟିଏ ଇଟା ଲଗାଇ ଦିଅ। ଉଦାମାର ମୁଠାଏ ଚାଉଳର ଗାୟନ ରହିଛି ନା, ବାବା କହୁଛନ୍ତି ଏହା ତୁମର ହୀରା ନୀଳା ଅଟେ, ହୀରା ତୁଲ୍ୟ ଜନ୍ମ ସମସ୍ତଙ୍କର ହେଉଛି, ତୁମେ ଭବିଷ୍ୟତ ପାଇଁ କରୁଛ। ତୁମେ ଜାଣିଛ ଯେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ, ଯାହା କିଛି ଦେଖୁଛ ଏହା ପୁରୁଣା ଦୁନିଆ ଅଟେ, ଏ ଦୁନିଆ ବଦଳୁଛି, ଏବେ ତୁମେ ଅମର ପୁରୀର ମାଲିକ ହେଉଛ, ତେଣୁ ମୁହଜିତ ନିଶ୍ଚିତ ହେବାକୁ ପଡ଼ିବ। ତୁମେମାନେ କହି ଆସିଛ ଯେ ବାବା ଆପଣ ଆସିଲେ ଆମେ ସମର୍ପଣ ହେବୁ, ତେବେ ସେ ସୌଦା ତ ଭଲ ନା, ମନୁଷ୍ୟ କଣ ଜାଣିଛନ୍ତି କି ସୌଦାଗର ରତ୍ନାଗର ଯାଦୁଗର ନାମ କାହିଁକି ରହିଛି, ସେ ରତ୍ନାଗର ଅଟନ୍ତି ନା, ତାଙ୍କର ଅବିନାଶୀ ଜ୍ଞାନ ରତ୍ନ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ଅଟେ, ଏହା ଉପରେ ରୂପ ବସନ୍ତ କଥା ରହିଛି ନା, ତୁମେ ରୂପ ଯୋଗୀ ବସନ୍ତ ଜ୍ଞାନୀ ଉଭୟ ଅଟ। ଆଚ୍ଛା କେମିତି ଶିଖିଲ ଯେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, ବର୍ତ୍ତମାନ ଏହି ଶରୀର ଦ୍ୱାରା କୌଣସି ପ୍ରକାରର ବିକର୍ମ କରିବାର ନାହିଁ, ଏପରି କୌଣସି ଆସୁରୀ କାର୍ଯ୍ୟ ନ ହେଉ ଯାହାଦ୍ୱାରା ତୁମର ରେଜିଷ୍ଟର ଅର୍ଥାତ୍ ଚରିତ୍ର ଖରାପ ହେବ। ଦୁଇ ନମ୍ବର, ଏକମାତ୍ର ବାବାଙ୍କୁ ମନେ ପକାଇବାର ନିଶାରେ ରହିବାକୁ ହେବ, ପବିତ୍ର ହେବାର ମୂଳ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ, ବିନାଶୀ ଧନ ପ୍ରାପ୍ତି କରିବା ପାଇଁ ନିଜର ଅମୂଲ୍ୟ ସମୟକୁ ବରବାଦ ନ କରି ଶ୍ରୀମତ ଆଧାରରେ ଜୀବନକୁ ଶ୍ରେଷ୍ଠ କରିବାକୁ ହେବ। ବର୍ଦ୍ଧା ନିଜକୁ ବିଶ୍ୱ ସେବା ପାଇଁ ଅର୍ପଣ କରି ମାୟାକୁ ଦାସୀ କରୁଥିବା ସହଜ ସମ୍ପନ୍ନ ଭବ। ଏବେ ନିଜର ସମୟ ସର୍ବପ୍ରାପ୍ତି ଗୁଡ଼ିକର ଜ୍ଞାନ ଶୁଣ ଏବଂ ଶକ୍ତିକୁ ବିଶ୍ୱ ସେବା ଅର୍ଥାତ୍ ସମର୍ପିତ କର। ମନ ଭିତରେ ଯେଉଁ ସବୁ ସଂକଳ୍ପ ଉତ୍ପନ୍ନ ହେଉଛି ତାକୁ ଚେକ୍ କର ଯେ ଏହା ବିଶ୍ୱ ସେବା ପାଇଁ ଅଟେ। ତ ଏହିପରି ସେବା ପ୍ରତି ଅର୍ପଣମୟ ହେବା ଦ୍ୱାରା ନିଜେ ମଧ୍ୟ ସହଜରେ ସମ୍ପୂର୍ଣ୍ଣ ହୋଇଯିବେ। ସେବାରେ ସେବାର ଲଗନ ଦ୍ୱାରା ଛୋଟ ବା ବଡ଼ ପରୀକ୍ଷା ଗୁଡ଼ିକ ମଧ୍ୟ ସ୍ୱ ହିଁ ସମାପ୍ତ ହୋଇଯିବ, ଯାହାଫଳରେ ମାୟା ଦ୍ୱାରା ଭୟଭୀତ ହେବା ନାହିଁ, ସର୍ବଦା ବିଜୟୀ ହେବାର ଖୁସିରେ ନାଚିବାକୁ ଲାଗିବ। ମାୟାକୁ ନିଜର ଦାସୀ ଅନୁଭବ କରିବ। ନିଜେ ଯଦି ସେବାରେ ସମର୍ପିତ ହୋଇଯିବ ତେବେ ମାୟା ମଧ୍ୟ ଆପେ ଆପେ ସମର୍ପିତ ହୋଇଯିବ। ସ୍ଲୋଗାନ ଅନ୍ତର୍ମୁଖତା ଦ୍ୱାରା ନିଜର ମୁଖକୁ ଯଦି ବନ୍ଦ କରିଦେବ ତେବେ କ୍ରୋଧ ସମାପ୍ତ ହୋଇଯିବ। ବ୍ୟକ୍ତ ଇସାରା ଅଶରୀରୀ ଅଥବା ବିଦେହୀ ସ୍ଥିତିରେ ଅଭ୍ୟାସକୁ ବଢ଼ାଅ। ଯେପରି ଗୋଟିଏ ସେକେଣ୍ଡରେ ସୁଇଚ୍ ଅନ୍ ବା ଅଫ୍ କରିହୁଏ, ସେହିପରି ଗୋଟିଏ ସେକେଣ୍ଡରେ ଶରୀର ଆଧାର ନିଅ ଏବଂ ଗୋଟିଏ ସେକେଣ୍ଡ ଶରୀର ଠାରୁ ଉର୍ଦ୍ଧ୍ୱରେ ଅଶରୀର ସ୍ଥିତିର ସ୍ଥିତ ହୋଇଯାଏ ଏବଂ ଏବେ ଏବେ ଶରୀରକୁ ଆସ ଏବଂ ଏବେ ଏବେ ଅଶରୀର ହୋଇଯାଅ। ଯଦି ଆବଶ୍ୟକ ଅଛି ତେବେ ଶରୀର ରୂପକ ବସ୍ତ୍ର ଧାରଣ କର, ଯଦି ଆବଶ୍ୟକ ନାହିଁ ତେବେ ଶରୀର ଠାରୁ ଅଲଗା ହୋଇଯାଅ। ଏଭଳି ଅଭ୍ୟାସ କରିବାକୁ ହେବ। ଏହାକୁ କର୍ମାତୀତ ଅବସ୍ଥା କୁହାଯାଏ। ଓମ୍ ଶାନ୍ତି।